ଫିଲ୍ କରି ରାତିରେ ମତେ ପଠଉଛି, ମେସେଜ କରି ନିଦରୁ ମତେ ଉଠଉଛି। ଆରେ ରିଲ୍ କରି ରାତିରେ ମତେ ପଠଉଛି, ମେସେଜ କରି ନିଦରୁ ମତେ ଉଠଉଛି। ଖରାବେଳିଆ ଫୋନ କରି କହୁଛି ଟିକେ ଚାଲନ ପୁରୀ, ଆହୁରି ଅଛି କେତେ ଯେ କଥା କହିଲେ ହବ ଲଙ୍ଗ ଷ୍ଟୋରି। କାଇଁ ହୁଇସିଲ ମାରି ଲଭ କଲି ଭାରି ଶୋଚନୀୟ ମୋର ଅବସ୍ଥା। ବୋଲ 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 କି କହିବି ଲୋ, ନୂଆ ଗର୍ଲଫ୍ରେଣ୍ଡ କଥା ମୋ ନୂଆ ଗର୍ଲଫ୍ରେଣ୍ଡ କଥା। ବୋଲୋ କି କହିବି ଲୋ, ନୂଆ ଗର୍ଲଫ୍ରେଣ୍ଡ କଥା ମୋ ନୂଆ ଗର୍ଲଫ୍ରେଣ୍ଡ କଥା। ମୋ ସାଥିରେ ବାଇକରେ ବସେ, ଆଉ କିଏ ତାକୁ ଦେଖିଲେ ଖାଲି କୁଲକୁଲୁ ହେଇ ହସେ। ହଁ ଏଟିଏମ୍ କାର୍ଡ ଘସି ଘସି ମୁଁ କାଙ୍ଗାଳ ହେଲିଣି, ତଥାପି ତାର ଡ୍ରେସ କିଣା ଏ ଯାଏ ସରୁନି। କହୁଛି ଖାଲି ପାର୍କ ଯିବା, ରୋମାଣ୍ଟିକ ବାଲା ସେଲ୍ଫି ନବା, ଛାଇ ଛମକି ମଡର୍ନ ଛରି କଟିଂ ଫିଟିଂ ତବାରେ ତବା। ମନେ ମନେ ସିଏ ଭାବୁଛି ନିଜକୁ ସତେ ମିସ୍ ଇଣ୍ଡିଆ ବିଜେତା। ବୋଲ 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 କି କହିବି ଲୋ, ନୂଆ ଗର୍ଲଫ୍ରେଣ୍ଡ କଥା ମୋ ନୂଆ ଗର୍ଲଫ୍ରେଣ୍ଡ କଥା। ବୋଲ କି କହିବି ଲୋ, ନୂଆ ଗର୍ଲଫ୍ରେଣ୍ଡ କଥା ମୋ ନୂଆ ଗର୍ଲଫ୍ରେଣ୍ଡ କଥା। ଲଭ ତାର ବବୁଲ ଗମ ପରି, ଢୋକି ପାରୁନି କି ଫିଙ୍ଗି ପାରୁନି, ମୁଁ ଦେଲାଣି ମତେ ସରି। ଆରେ ଦିନ ରାତି ସେ ସବୁ କଥାରେ କରେ ଖାଲି ଜିଦି, କହୁଛି ଏବେ ରୋମାନ୍ସ ଚାଲୁ ବାହା ହବାନି ଜଲ୍ଦି। କେମିତି ତାକୁ ବୋହୁ କରିବୁ ଏବେ ଠାରୁ ତୁ ଭାବୁଥା ବସି, ସକାଳୁ ଉଠି ଦାନ୍ତ ନ ଘଷି କଫି ମାଗିବ ସଫାରେ ବସି। ଫେସବୁକ୍ ଖାଲି ଚାଟିଂ କଲେ ତୁ ସମ୍ଭାଳିବୁ ରନ୍ଧା ବ୍ୟବସ୍ଥା।